ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କାନାଡ଼ାରେ G7 ଶିଖର ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଦୁଇଦିନିଆ କାନାଡ଼ା ଗସ୍ତ ଅବସରରେ ସଦସ୍ୟ ରାଷ୍ଟ୍ର ଶୀର୍ଷ ନେତୃତ୍ୱଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ଚିହ୍ନଟ ହୋଇଛି 162 ମୃତ ଶରୀର। ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ ଫ୍ରାନ୍ସ ଦେବାସ୍କ ମିଳିତ ସାମରିକ ଅଭ୍ୟାସ, ଶକ୍ତିର ଅଷ୍ଟମ ସଂସ୍କରଣ। ଇସ୍ରାଏଲ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତାଙ୍କ ଘନିଷ୍ଠ ସହଯୋଗୀ ନିହତ। ଏବଂ ଆଇସିସି ମହିଳା ଏକଦିବସୀୟ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ ହେଲେ ଭାରତର ସ୍ମିତି ମାନ୍ଧନା। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର କାନାନାସ୍କିସ୍ଠାରେ ଆଜି ରାତିରେ G7 ସମ୍ମିଳନୀରେ ଯୋଗଦେବେ। ଏହାକୁ ମିଶାଇ ଶ୍ରୀ ମୋଦି କ୍ରମାଗତ ଭାବେ ଷଷ୍ଠଥର ଲାଗି G7 ସମ୍ମିଳନୀରେ ଯୋଗ ଦେଉଛନ୍ତି। କାରଣ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇଦିନିଆ କାନାଡ଼ା ଗସ୍ତରେ ଯାଇ ଆଜି ସକାଳେ କାଲଗାରୀରେ ପହଞ୍ଚିଛନ୍ତି। G7 ସମ୍ମିଳନୀ କାଳରେ ଶ୍ରୀ ମୋଦି ଅନେକଗୁଡ଼ିଏ ଦ୍ୱିପାକ୍ଷିକ ବୈଠକରେ ଯୋଗଦେଇ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା କରିବେ। ବିଶ୍ୱ ଅର୍ଥନୈତିକ ତଥା ଭୂ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଜର୍ମାନୀ, ଜାପାନ, ଇଟାଲୀ, କାନାଡ଼ା ଓ ୟୁରୋପୀୟ ସଂଘକୁ ନେଇ ଗଠିତ G7 ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ। ଗତ କିଛି ବର୍ଷ ଧରି ଭାରତକୁ ଏହି ସମ୍ମିଳନୀରେ ଯୋଗଦେବା ଲାଗି ନିୟମିତ ଭାବେ ନିମନ୍ତ୍ରଣ କରାଯାଇ ଆସୁଛି। ଚଳିତ ବର୍ଷ G7 ସମ୍ମିଳନୀରେ ବିଶ୍ୱ ଏବଂ ବିଶ୍ୱର ବିଭିନ୍ନ ସମ୍ପ୍ରଦାୟର ସୁରକ୍ଷା, ଶକ୍ତି ସୁରକ୍ଷା ଏବଂ ଡିଜିଟାଲ ପରିବର୍ତ୍ତନ ଉଦ୍ଦେଶ୍ୟରେ ଦେଶଗୁଡ଼ିକ ମଧ୍ୟରେ ଭାଗିଦାରିତା ସମ୍ପର୍କରେ ଆଲୋଚନା କରାଯିବ। ଭାରତକୁ ପ୍ରତ୍ୟେକ ଥର G7 ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ଶକ୍ତି ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଉଦ୍ବୋଧନ ଦେବାର ଆଶା କରାଯାଉଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି, ବିକଶିତ ଭାରତ କେବଳ ଏକ ସ୍ୱପ୍ନ ନୁହେଁ, ବରଂ ସୁଦୃଢ଼ ଆର୍ଥିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳ। ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ସହ ଏକ ମତବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଧନଖଡ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶିକ୍ଷା ଅସମାନତାକୁ ଦୂର କରିଥାଏ, ଭାରତର ପାରମ୍ପରିକ ଗୁରୁକୁଳ ବ୍ୟବସ୍ଥାର ମୂଳ ମୂଲ୍ୟବୋଧକୁ ଫେରିବାକୁ ସେ ଆହ୍ୱାନ ଦେଇଛନ୍ତି। କର୍ପୋରେଟ୍ ଏବଂ ବ୍ୟବସାୟିକ ସଂସ୍ଥା ଦେଶର ଶିକ୍ଷା କ୍ଷେତ୍ରରେ ନିବେଶ କରିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଦେଶର ବିକଶିତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଆଲୋକପାତ କରି ଶ୍ରୀ ଧନଖଡ କହିଛନ୍ତି, ଏ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ଜାତୀୟ ଶିକ୍ଷାନୀତି ବିଶ୍ୱର ସର୍ବୋତ୍ତମ ବୋଲି ବର୍ଣ୍ଣନା କରିବା ସହ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପ୍ରତିଭା ଏବଂ ସମୟର ପୂର୍ଣ୍ଣ ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ଶିକ୍ଷାନୀତିକୁ ଆପଣାଇବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ 162 ଡିଏନ୍ଏ ନମୁନାକୁ ସଫଳତାର ସହ ଚିହ୍ନଟ କରାଯାଇଛି। ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସଂଘଭି ଆଜି ଗଣମାଧ୍ୟମରେ ଏନେଇ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ସହଯୋଗରେ ରାଜ୍ୟ ସରକାର ଫରେନ୍ସିକ୍ ଏବଂ ଆଇନଗତ ଔପଚାରିକତାକୁ ତ୍ୱରାନ୍ୱିତ କରୁଛନ୍ତି। ଭାରତ ଫ୍ରାନ୍ସ ଦ୍ୱିବାର୍ଷିକ ମିଳିତ ସାମରିକ ଅଭ୍ୟାସ ଶକ୍ତିର ଅଷ୍ଟମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଫ୍ରାନ୍ସର ଲା କାଭେଲେରିସ୍ଥିତ କ୍ୟାମ୍ପ ଲାଜାର୍କଠାରେ ଆସନ୍ତା ମାସ ପହିଲା ପର୍ଯ୍ୟନ୍ତ ଏହା ଚାଲିବ। ଏଥିରେ ଭାରତୀୟ ସେନାର 90 ଜଣିଆ ଦଳ ଅଂଶଗ୍ରହଣ କରୁଛନ୍ତି। ଉଭୟ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ଦୃଢ଼ କରିବା, ସମନ୍ୱୟ ରକ୍ଷା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଦ୍ୱିବାର୍ଷିକ ମିଳିତ ସମରାଭ୍ୟାସ ଆୟୋଜନ କରାଯାଇଥାଏ। ସାମରିକ କ୍ଷେତ୍ରରେ ଉଭୟ ଦେଶର ସହଯୋଗକୁ ବୃଦ୍ଧି କରିବା ସହ ରଣନୈତିକ ସମ୍ପର୍କକୁ ଏହା ମଜବୁତ କରିବ ବୋଲି ଆଶା କରାଯାଉଛି। ଚଳିତ ମାସ 21 ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ 2025ର ଅବ୍ୟବହିତ ପୂର୍ବରୁ ମୋରାରଜୀ ଦେଶାଇ ଯୋଗ ପ୍ରତିଷ୍ଠାନ ଆଜି ନୂଆଦିଲ୍ଲୀରେ ଯୋଗ ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ଡେନମାର୍କ, ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ, ଆର୍ଜେଣ୍ଟିନା ସମେତ ବିଭିନ୍ନ ଦେଶର ପ୍ରମୁଖ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସମାବେଶକୁ ସମ୍ବୋଧିତ କରି ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି, ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ସେମାନଙ୍କ ଦେଶରେ ଯୋଗକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପାଞ୍ଚଦିନିଆ ଭାରତ ଗସ୍ତରେ ଆସିଥିବା ପ୍ରତିନିଧିମାନେ ଦେଶର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ବୋଲି ସେ କହିଛନ୍ତି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଆଜି ପଞ୍ଚମ ଦିନରେ ପହଞ୍ଚିଛି। ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ବହୁ ଲୋକ ମୃତାହତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇସ୍ରାଏଲ ସେନା କହିଛି, ଇରାନ ଏକ ନୂତନ ଧରଣର କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଛି। ଇସ୍ରାଏଲ ଆକ୍ରମଣର ଜବାବରେ ଇରାନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଇରାନର ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ କହିଛି, ଏହି ଆକ୍ରମଣ ଇସ୍ରାଏଲର ସାମରିକ ଗୁଇନ୍ଦା କେନ୍ଦ୍ର ଏବଂ ମେସାଦ ଅପରେସନ ଯୋଜନା କେନ୍ଦ୍ର ଉପରେ ହୋଇଛି। ପୂର୍ବରୁ ଇସ୍ରାଏଲ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ, ଇରାନ ପକ୍ଷରୁ କେନ୍ଦ୍ରୀୟ ଉପକୂଳ ସହର ହର୍ଜିଲିଆ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷରେ ଇରାନ ଗଣମାଧ୍ୟମ କହିଛି, ଇରାନର କେତେକ ବ୍ୟାଙ୍କ ତଥା ଆର୍ଥିକ ଅନୁଷ୍ଠାନର ସାଇବର ଆକ୍ରମଣ ପାଇଁ ହୋଇଥିବା ପ୍ରୟାସକୁ ପ୍ରତିହତ କରାଯାଇଛି। ପଶ୍ଚିମ ଇରାନର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ତୀବ୍ର ଆକ୍ରମଣ କରାଯାଇଛି ବୋଲି ଇସ୍ରାଏଲ ସେନା ସୂଚନା ଦେଇଛି। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖୋମିନିଙ୍କ ଘନିଷ୍ଠ ସହଯୋଗୀ ତଥା ଇରାନ ଯୁଦ୍ଧ ମୁଖ୍ୟ ଅଲି ସାଦମାନି ନିହତ ହୋଇଛନ୍ତି। ଇସ୍ରାଏଲ ଆକ୍ରମଣରେ ଇରାନରେ ଏପର୍ଯ୍ୟନ୍ତ ଅତିକମ୍ରେ 224 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରତିଆକ୍ରମଣରେ ଇସ୍ରାଏଲର 24 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ାରେ ଚାଲିଥିବା G7 ଶିଖର ସମ୍ମିଳନୀରୁ ୱାଶିଂଟନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ଲକ୍ଷ୍ୟ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଏକ ମିଳିତ ବିବୃତ୍ତିରେ ଜାରି ହେବାର କିଛି ସମୟ ପରେ ଶ୍ରୀ ଟ୍ରମ୍ପ ସମ୍ମିଳନୀରୁ ପ୍ରସ୍ଥାନ କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି, ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଯୁଦ୍ଧବିରତି ପାଇଁ ଆଲୋଚନା ଚାଲିଛି ବୋଲି ଆମେରିକା ରାଷ୍ଟ୍ରପତି G7 ସଦସ୍ୟ ରାଷ୍ଟ୍ରନେତାମାନଙ୍କୁ ସୂଚନା ଦେଇଛନ୍ତି। ତେବେ ଅନ୍ୟପକ୍ଷରେ ଶ୍ରୀ ଟ୍ରମ୍ପ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି, G7 ସମ୍ମିଳନୀରେ ତାଙ୍କର ପ୍ରସ୍ଥାନ ସହ ଯୁଦ୍ଧବିରତିର କୌଣସି ସମ୍ପର୍କ ନାହିଁ। ସେବା ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଆଧାରିତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତରେ ଗତ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗ ଗତ 11 ବର୍ଷ ଧରି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ପ୍ରୟାସ ପରେ ସ୍ୱତନ୍ତ୍ର ଉପସ୍ଥାପନା ପ୍ରସ୍ତୁତ କରିଛି। ଆଜି ସୁଲଭ ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସମ୍ପର୍କିତ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରାଯାଉଛି। ଗତ ଦଶନ୍ଧି ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଆୟୁଷ୍ମାନ ଭାରତ ଭଳି ପ୍ରମୁଖ ପଦକ୍ଷେପ ପ୍ରାୟ 55 କୋଟି ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଛି। ଆୟୁଷ୍ମାନ ବୟବନ୍ଦନା ଯୋଜନା ଅଧୀନରେ 70 ବର୍ଷ ଏବଂ ତା'ଠାରୁ ଉର୍ଦ୍ଧ ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରାଯାଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆଧୁନିକୀକରଣ କରାଯାଇଛି, ଫଳରେ 78 କୋଟିରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ଖୋଲାଯାଇପାରିଛି। ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟକୁ ସୁରକ୍ଷିତ ରଖିବାରେ ଏହି ବ୍ୟବସ୍ଥା ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି କ୍ଷେତ୍ର ଅଧିକ ବ୍ୟାପକ ହୋଇପାରିଛି। ବିଭିନ୍ନ ରାଜ୍ୟରେ ଏମ୍ସ ପ୍ରତିଷ୍ଠା ସହ ଚିକିତ୍ସା ଶିକ୍ଷା ଏବଂ ସେବା ପ୍ରଦାନ କ୍ଷେତ୍ରରେ ସରକାରଙ୍କର ଦୃଢ଼ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଉନ୍ନତ ତଥା ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁନିଶ୍ଚିତ ମଧ୍ୟ କରିପାରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଦେଶର ରାଜଧାନୀରେ 33 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସହିତ 17 ଜନଔଷଧୀ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା 1100ରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦ୍ଘାଟନ କରାଯିବ। ସେ ଦୁର୍ନୀତି ଏବଂ ଦିଲ୍ଲୀରେ ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ବିରୁଦ୍ଧରେ ଅଭିଯୋଗ କରି ପୂର୍ବର ଆମ୍ ଆଦମୀ ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର 5 ବର୍ଷ ପୂର୍ବେ ଏହି ପ୍ରକଳ୍ପ ପାଇଁ 2400 କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଆପ୍ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ବିଫଳ ହୋଇଥିଲେ। ଆଇସିସି ମହିଳା ଏକଦିବସୀୟ ବ୍ୟାଟିଂ ତାଲିକାରେ ଭାରତର ସ୍ମିତି ମନ୍ଧନା ଶୀର୍ଷସ୍ଥାନ ହାସଲ କରିଛନ୍ତି। 2019 ନଭେମ୍ବର ପରେ ପ୍ରଥମଥର ପାଇଁ ସେ ଏହି ସ୍ଥାନକୁ ଉନ୍ନୀତ ହୋଇଛନ୍ତି। 727 ରେଟିଂ ପଏଣ୍ଟ ସହ ସ୍ମିତି ପ୍ରଥମ ସ୍ଥାନରେ ପହଞ୍ଚିବା ବେଳେ ଦକ୍ଷିଣ ଆଫ୍ରିକାର ଲୌରା ୱାଲଭାଟ୍ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି। କାନାଡ଼ାରେ G7 ଶିଖର ସମ୍ମିଳନୀରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଦୁଇଦିନିଆ କାନାଡ଼ା ଗସ୍ତ ଅବସରରେ ସଦସ୍ୟ ରାଷ୍ଟ୍ର ଶୀର୍ଷ ନେତୃତ୍ୱଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ଚିହ୍ନଟ ହୋଇଛି 162 ମୃତ ଶରୀର। ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ଘନିଷ୍ଠ ସହଯୋଗୀ ନିହତ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।